ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ শুভ অবসরের আমার সৃষ্টিকর্তা তথা উদ্ধারকর্তা প্রিয় প্রভু যীশু নামে আজ এই কার্যক্রম আপনার স্বাগত জনায়। আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু, আভু যীশু নিশ্চিত ভাবে আপনার সমস্যা সমাধান করবে। তবে আমার অনুরোধ, আপনার নিজে এই কার্যক্রম শুণবা সঙ্গে সঙ্গে অন্য শুণাইবার সাহায্য করতু, আম সহিতরে পত্র মাধ্যমে যোগাযোগ করা নিমন্তে উৎসাহিত করতু। আসুন তাহলে প্রভুঙ্কর বাক্য মধ্যে যা পূর্ব সংক্ষেপে প্রার্থনা করা। প্রিয় পবিত্র প্রভু, তোমার পবিত্র নামর ধন্যবাদ করুছ এই সুন্দর দিন এবং সুযোগ তোমার জীবন্ত বাক্য। পবিত্র প্রভু, আজ তুমি আমার বাক্য অধ্যয়ন তথা শ্রবণ করা সুযোগ দিয়েছ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତରେ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କ ହୃଦୟରେ ତୁମେ କଥା କୁହ। ପ୍ରତ୍ୟେକଙ୍କୁ ତୁମରି ଆଶୀର୍ବାଦ ଅନୁଗ୍ରହରେ ପ୍ରଭୁ ତୁମେ ପରିପୂର୍ଣ୍ଣ କର, ଏବଂ ପ୍ରତ୍ୟେକଙ୍କର ମନବାଞ୍ଛା ତୁମେ ପୂର୍ଣ୍ଣ କରି ପ୍ରତ୍ୟେକଙ୍କ ଜୀବନ ଦ୍ୱାରା ତୁମେ ଗୌରବାନ୍ୱିତ ହୁଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ଆମ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ତାହେଲେ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ନୂତନ ନିୟମର ଏଫିସିଓ ପୁସ୍ତକଟିକୁ ବା ଏଫିସିଓ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ରଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏହି ପୁସ୍ତକଟିକୁ ଅଧ୍ୟୟନ କରିବାକୁ ଯିବା ପୂର୍ବରୁ ଏହି ପୁସ୍ତକର ପୃଷ୍ଠଭୂମି ପ୍ରତି ଆମେ ଟିକେ ଦୃଷ୍ଟିପାତ କରିବା। 62 ଖ୍ରୀଷ୍ଟାବ୍ଦରେ 4 ଜଣ ବ୍ୟକ୍ତି ରୋମ୍ ପରିତ୍ୟାଗ କରି ଏସିଆର ଏକ ପ୍ରଦେଶକୁ ଆସିଲେ, ଯାହାକି ଏସିଆ ମାଇନର ବୋଲି ପରିଚିତ ଥିଲା, ଯାହାକୁ ବର୍ତ୍ତମାନ ତୁର୍କୀ ବୋଲି କୁହାଯାଏ। ଏହି 4 ଜଣ ବ୍ୟକ୍ତିଙ୍କର ଖ୍ରୀଷ୍ଟୀୟ ବିଶ୍ୱାସ ଉପରେ 4 ଉନ୍ନତ ପ୍ରବନ୍ଧ ରହିଥିଲା। ଏହି ସମସ୍ତ ବହୁମୂଲ୍ୟ ପ୍ରବନ୍ଧଗୁଡ଼ିକ ଆହୁରି ଅଧିକ ମୂଲ୍ୟବାନ ହୋଇପାରିଥାନ୍ତା ଯଦି ସେମାନେ ଆଜି ବଞ୍ଚି ରହିଥାନ୍ତେ। ରୋମ୍ ଜଣେ ଅଜଣା ବନ୍ଦୀର ଲେଖାର ତାତ୍ପର୍ଯ୍ୟକୁ ବୁଝିପାରିଲା ନାହିଁ। ଯଦି ସେ ବୁଝିପାରିଥାନ୍ତା ତାହେଲେ ଏହି ଲୋକମାନେ ବନ୍ଦୀ ହୋଇଯାଇଥାନ୍ତେ, ସେହିସବୁ ଲେଖାଗୁଡ଼ିକ ଜବତ ହୋଇଯାଇଥାନ୍ତା। ଯେତେବେଳେ ଏହି ଲୋକମାନେ ପାଉଲଙ୍କଠାରୁ ବିଦାୟ ନେଲେ, ସେତେବେଳେ ପ୍ରତ୍ୟେକ ନିଜର ନିର୍ଦ୍ଦିଷ୍ଟ ମାଣ୍ଡଳିକ ପରିସ୍ଥିତିକୁ ନେଇ ପ୍ରବନ୍ଧ ପ୍ରାପ୍ତ ହୋଇଥିଲେ। ଏହି ଚାରୋଟି ପ୍ରବନ୍ଧ ବା ପତ୍ର ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ରହିଅଛି, ଆଉ ସେହି ପତ୍ରଗୁଡ଼ିକୁ ପାଉଲଙ୍କର କାରାଗାର ପତ୍ର ବୋଲି କୁହାଯାଏ। ଯେହେତୁ ସେ ରୋମ୍ରେ ବନ୍ଦୀ ହୋଇ ରହିଥିବା ଅବସ୍ଥାରେ ଏହି ପତ୍ରଗୁଡ଼ିକୁ ଲେଖିଥିଲେ, ତାହାଙ୍କୁ ରୋମ୍ର ଶାସନକର୍ତ୍ତା ନିରୋଙ୍କର ଶୁଣାଣି ନିମନ୍ତେ ଅପେକ୍ଷା କରିବାକୁ ପଡ଼ିଥିଲା, ଯିଏକି ସେହି ସମୟରେ କାଇସର ଭାବେ ପରିଚିତ ଥିଲେ। ପାଉଲ ଜଣେ ରୋମିଓ ନାଗରିକ ଭାବେ ତାଙ୍କର ବିଚାର ରୋମିଓ ସମ୍ରାଟଙ୍କ ହସ୍ତରେ ସମର୍ପଣ କଲେ, ଆଉ ସେ ତାହାଙ୍କର ଶୁଣାଣି ନିମନ୍ତେ ଅପେକ୍ଷାରେ ଥିଲେ। ଏହି ଚାରିଜଣ ବ୍ୟକ୍ତିଙ୍କର ରହଣୀ ସ୍ଥାନ ବିଷୟରେ ମଧ୍ୟ ଆମେ ପରିଚୟ ପାଇପାରିବା। ଏପାଫ୍ରାଦିତ ଫିଲିପିରୁ ଆସିଥିଲେ ଓ ସେ ଫିଲିପିୟ ପତ୍ର ପ୍ରାପ୍ତ ହୋଇଥିଲେ, ଯାହାକି ଫିଲିପିୟ ଚାରି ପର୍ବର 18 ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ତୁଖିକ ଏଫିସିରୁ ଆସିଥିଲେ ଓ ସେ ଏଫିସିୟ ପତ୍ର ପ୍ରାପ୍ତ ହୋଇଥିଲେ, ଯାହାକି ଏଫିସିୟ 6 ପର୍ବର 21 ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ସେହିପରି ଏପାଫ୍ରା କଲସିରୁ ଆସିଥିଲେ ଓ ସେ କଲସିୟ ପତ୍ର ପ୍ରାପ୍ତ ହୋଇଥିଲେ, ଯାହାକି କଲସିୟ 4 ପର୍ବର 12 ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ଓ ଅନିସିମ ଯଦିଓ କଲସିରୁ ସେବା କାର୍ଯ୍ୟରୁ ଖସି ପଳାଇଥିଲେ, ତଥାପି ସେ ଫିଲିମୋନ୍ ପତ୍ର ପ୍ରାପ୍ତ ହୋଇଥିଲେ, ଯେଉଁ ଫିଲିମୋନ୍ କି ତାହାଙ୍କର ମୁନିବ ଥିଲେ, ଯାହାକି ଆମେ ଫିଲିମୋନ୍ 10 ପଦରେ ଲକ୍ଷ୍ୟ କରିବାକୁ ପାରୁ। ଏହି ପତ୍ରଗୁଡ଼ିକ ଖ୍ରୀଷ୍ଟଙ୍କର ଏକ ସମ୍ପୂର୍ଣ୍ଣ ଛବି ଉପସ୍ଥାପିତ କରେ, ଏପରିକି ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ଓ ଖ୍ରୀଷ୍ଟ ବିଶ୍ୱାସୀ ଜୀବନର ଏକ ପୂର୍ଣ୍ଣାଙ୍ଗ ଛବି ପ୍ରଦାନ କରେ, ଓ ସେହି ସମସ୍ତ ସହିତ ସେମାନଙ୍କର ନିବିଡ଼ ସମ୍ପର୍କ ଓ କାର୍ଯ୍ୟକାରିତାକୁ ପ୍ରକାଶ କରେ। ଏହି ସମସ୍ତ ଭିନ୍ନ ଭିନ୍ନ ଦିଗଗୁଡ଼ିକ ଖ୍ରୀଷ୍ଟୀୟ ଜୀବନକୁ ଏକ ଉଚ୍ଚତମ ସୋପାନରେ ଆଣି ପହଞ୍ଚାଇଦେଲା। ଏଫିସିୟ ପତ୍ରଟି ମଣ୍ଡଳୀକୁ ଉପସ୍ଥାପିତ କରେ, ଯାହାକି ଖ୍ରୀଷ୍ଟଙ୍କ ଶରୀର। ଏହା ହେଉଛି ଏକ ଅଦୃଶ୍ୟ ମଣ୍ଡଳୀ ଯାହାର ମସ୍ତକ ହେଉଛନ୍ତି ଖ୍ରୀଷ୍ଟ। ସେହିପରି କଲସିୟ ପତ୍ରଟି ଖ୍ରୀଷ୍ଟଙ୍କୁ ମଣ୍ଡଳୀ ରୂପ ଶରୀରର ମସ୍ତକ ସ୍ୱରୂପେ ଉପସ୍ଥାପିତ କରେ, ମଣ୍ଡଳୀ ଉପରେ ବିଶେଷ ଗୁରୁତ୍ୱ ଦିଆ ନ ଯାଇ ବରଂ ଖ୍ରୀଷ୍ଟଙ୍କ ଉପରେ ଗୁରୁତ୍ୱ ଦିଆଯାଏ। ଏଫିସିୟ ପତ୍ରରେ ମଣ୍ଡଳୀ ରୂପ ଶରୀର ଉପରେ ଗୁରୁତ୍ୱ ଦିଆଯିବା ସ୍ଥଳେ କଲସିୟ ପତ୍ରରେ ମସ୍ତକ ଉପରେ ଗୁରୁତ୍ୱ ଦିଆଯାଏ। ଫିଲିପିୟ ପତ୍ରଟି ଖ୍ରୀଷ୍ଟଙ୍କ ସହିତ ଏକ ଚମତ୍କାର ଭାବେ ଖ୍ରୀଷ୍ଟୀୟ ଜୀବନଯାପନ କରିବା ବିଷୟକୁ ଉପସ୍ଥାପିତ କରେ, କାରଣ ଫିଲିପିୟ 4 ପର୍ବର 13 ପଦରେ ଲେଖା ଅଛି, ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। ସେହିପରି ଫିଲିମୋନ୍ ପତ୍ର ବିଜାତୀୟ ସମାଜ ମଧ୍ୟରେ ଖ୍ରୀଷ୍ଟୀୟ ଜୀବନଯାପନକୁ ଉପସ୍ଥାପିତ କରେ। ଫିଲିମୋନ୍, ଯିଏକି ଅନିସିମଙ୍କର ମୁନିବ ଥିଲେ ଓ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଥିଲେ, ତାହାଙ୍କ ନିକଟକୁ ପ୍ରେରିତ ପାଉଲ ଏହିପରି ଲେଖନ୍ତି, ଏଣୁ ଯଦି ତୁମ୍ଭେ ମୋତେ ଜଣେ ସହଭାଗୀ ବୋଲି ମନେ କର, ତାହେଲେ ମୋତେ ଗ୍ରହଣ କଲାପରି ତାହାକୁ ଗ୍ରହଣ କର। ଯଦି ସେ ତୁମ ପ୍ରତି କୌଣସି ଅନ୍ୟାୟ କରିଥାଏ ବା ତୁମଠାରେ ଋଣୀ ହୋଇଥାଏ, ତେବେ ତାହା ମୋ ହିସାବରେ ଲେଖ, ଯାହାକି ଆମେ ଫିଲିମୋନ୍ 17-18 ପଦରେ ଲକ୍ଷ୍ୟ କରିବାକୁ ପାରୁ। ସୁସମାଚାର ପ୍ରଥମ ଶତାବ୍ଦୀରେ ବହୁଳ ଭାବେ ପ୍ରଚାରିତ ହେଲା ଓ ଏହା କାର୍ଯ୍ୟ କଲା, ଏହି ବିଷୟ ଯାହାକି ଆମମାନେ ଏହି ଏଫିସିଓ ପତ୍ରରେ ଲକ୍ଷ୍ୟ କରିବାକୁ ଯାଉଅଛୁ। ଏଫିସିଓ ପତ୍ରଟି ମଣ୍ଡଳୀକୁ ଈଶ୍ୱରଙ୍କର ଏକ ମହାନ ବିଷୟ ଭାବେ ଉପସ୍ଥାପିତ କରେ, ଏକ ନିଗୁଢ଼ ତତ୍ତ୍ୱ ଯାହାକି ପୁରାତନ ନିୟମରେ ପ୍ରକାଶିତ ହୋଇନାହିଁ, ଯାହାକି ଏଫିସିଓ 2 ପର୍ବର 10 ପଦରେ ଲେଖା ଅଛି। ଦେଖନ୍ତୁ, ଏଠାରେ ଏହିପରି ଲେଖା ଅଛି, କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତ୍କାର୍ଯ୍ୟ ଆମମାନେ କରିବୁ ବୋଲି ଈଶ୍ୱର ପୂର୍ବରୁ ଆୟୋଜନ କରିଥିଲେ, ଆଚରଣରେ ସେହିସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ। ଏହା ଯେକୌଣସି ହସ୍ତନିର୍ମିତ ମନ୍ଦିର, ଯାହାକି ପ୍ରସ୍ତର ଦ୍ୱାରା ନିର୍ମିତ, ପବିତ୍ର ଆତ୍ମାଙ୍କ ଦ୍ୱାରା ଅଧିକୃତ, ତାହା ଅପେକ୍ଷା ଅଧିକ ଚମତ୍କାରଜନକ। ଏହା ଜଗତରେ ଖ୍ରୀଷ୍ଟଙ୍କ ଶରୀର, ଯାହାକି ଖ୍ରୀଷ୍ଟଙ୍କ ପରି ଚାଲିବାକୁ ଓ ଶୈତାନର ଚାତୁରାଇ ବିରୁଦ୍ଧରେ ଦଣ୍ଡାୟମାନ ହେବାକୁ ଅଛି। ଦିନେ ଏହି ବିଶ୍ୱାସୀ ମଣ୍ଡଳୀ ଏହି ପୃଥିବୀକୁ ପରିତ୍ୟାଗ କରି ଖ୍ରୀଷ୍ଟଙ୍କ ନିକଟରେ ନିଜକୁ ଜଣେ କନ୍ୟା ରୂପେ ଉପସ୍ଥାପିତ କରିବ। ପ୍ରଭୁଙ୍କର ଜଣେ ଭକ୍ତ ଦାସ ଏହି ପତ୍ରଟିକୁ ପାଉଲଙ୍କର ତୃତୀୟ ସ୍ୱର୍ଗର ପତ୍ର ବୋଲି କହନ୍ତି। ଏହା ହେଉଛି ଏକ ମାଣ୍ଡଳିକ ପତ୍ର। ଅନେକ ବାଇବଲ ବ୍ୟାଖ୍ୟାକାରୀମାନେ ଏହି ପତ୍ରଟିକୁ ଈଶ୍ୱରଙ୍କ ବାକ୍ୟ ସତ୍ୟତାର ସବୁଠାରୁ ଉଚ୍ଚତମ ଶୃଙ୍ଗ ଓ ବାଇବଲ ଭାବବାଣୀର ଅତି ନିଗୁଢ଼ ବିଷୟ ବୋଲି ବିଚାର କରନ୍ତି, ଆଉ ତାହା ପ୍ରକୃତରେ ସତ୍ୟ। କେତେକଙ୍କ ମତରେ ଏଫିସିଓ ପତ୍ରଟି ଏତେ ଗଭୀର ଯେ କେବଳ ଯେଉଁମାନେ ମନୋନୀତ ବ୍ୟକ୍ତି ସେମାନେ ହିଁ ଏହାର ନିଗୁଢ଼ ତତ୍ତ୍ୱକୁ ବୁଝିପାରିବେ। ପ୍ରକୃତରେ କହିବାକୁ ଗଲେ ଏହି ପତ୍ରର ଗଭୀର ତତ୍ତ୍ୱକୁ ପରୀକ୍ଷା କରିବା ନିମନ୍ତେ ବା ମାପିବା ନିମନ୍ତେ ମୁଁ ସମର୍ଥ ନୁହେଁ, କିମ୍ବା ଏହାର ସ୍ତରକୁ ଉଠିଆସିବା ନିମନ୍ତେ ମଧ୍ୟ ମୁଁ ସମର୍ଥ ନୁହେଁ। ଏହି ପତ୍ରଟି ଅତି ଭାବପୂର୍ଣ୍ଣ ଓ ଉନ୍ନତ। ଏହି ପତ୍ରର ନିଗୁଢ଼ ତତ୍ତ୍ୱକୁ ବୁଝିବା ଅତି କଷ୍ଟକର। ଆପଣ ଯେତେବେଳେ ଏହା ମଧ୍ୟକୁ ପ୍ରବେଶ କରିବେ ସେତେବେଳେ ଏହା ଜାଣିପାରିବେ। ତେବେ ଏହି ପତ୍ରଟିର ନିଗୁଢ଼ ବିଷୟକୁ ବୁଝିବା ନିମନ୍ତେ ଆମେ ଯତ୍ନପୂର୍ବକ ଚେଷ୍ଟା କରିବା ଓ ପବିତ୍ର ଆତ୍ମାଙ୍କର ଚାଳନା ଲୋଡ଼ିବା। ତେବେ ମୋର ଜଣେ ବନ୍ଧୁ ସେ ଏହି ତୁର୍କୀ ଭ୍ରମଣ କରିବା ନିମନ୍ତେ ସୁଯୋଗ ପାଇଥିଲେ ଓ ସେ ଏସିଆ ମାଇନରର ସପ୍ତମଣ୍ଡଳୀକୁ ଦର୍ଶନ କରିଥିଲେ। ଏଫିସି ଥିଲା ଏକ ସ୍ଥାନ ଯେଉଁଠାରେ ସେ ଅଧିକ ସମୟ ବିତାଇଥିଲେ ଓ ସେ ଏହି ଏଫିସି ମଣ୍ଡଳୀକୁ ଦର୍ଶନ କରିବା ନିମନ୍ତେ ସୁଯୋଗ ପାଇଥିଲେ, ଯାହାକି ଏହି ସପ୍ତମଣ୍ଡଳୀମାନଙ୍କ ମଧ୍ୟରୁ ଏକ ପ୍ରଧାନ ମଣ୍ଡଳୀ ଥିଲା ଓ ଏହା ଏକ ମହାନ ନଗରରେ ଥିଲା। ପବିତ୍ର ଆତ୍ମା ପାଉଲଙ୍କୁ ତାଙ୍କର ଦ୍ୱିତୀୟ ମିଶନେରୀ ପ୍ରଚାର ଯାତ୍ରାରେ ଏସିଆର ପ୍ରଦେଶ ମଧ୍ୟରେ ପ୍ରବେଶ କରିବା ନିମନ୍ତେ ଅନୁମତି ଦେଲେ ନାହିଁ, ଯେଉଁଠାରେ ଏଫିସି ଥିଲା ଏକ ପ୍ରଧାନ କେନ୍ଦ୍ରସ୍ଥଳ। ପ୍ରେରିତ ଷୋହଳ ପର୍ବର ଛଅ ପଦରେ ଏହିପରି ଲେଖା ଅଛି, ସେମାନେ ଆସିଆରେ ବାକ୍ୟ ପ୍ରଚାର କରିବାକୁ ପବିତ୍ର ଆତ୍ମାଙ୍କ ଦ୍ୱାରା ନିର୍ବାରିତ ହୋଇ ଫ୍ରୁଗ୍ରିଆ ଓ ଗାଲାତୀୟ ଅଞ୍ଚଳ ଦେଇ ଯାତ୍ରା କଲେ। ପବିତ୍ର ଆତ୍ମା ତହିଁରେ ଏକ ପ୍ରତିବନ୍ଧକ ସୃଷ୍ଟି କରି କହିଲେ, ପାଉଲ, ତୁମେ ବର୍ତ୍ତମାନ ସେଠାକୁ ଯାଇପାରିବ ନାହିଁ। ତେବେ ଆମେ ଏହାର କାରଣ ଜାଣୁନା, ମାତ୍ର ଆମେ ଏତିକି ଜାଣୁ ଯେ ପବିତ୍ର ଆତ୍ମାଙ୍କ କାର୍ଯ୍ୟ ସିଦ୍ଧ ଓ ଈଶ୍ୱରଙ୍କ ସମୟ ମୁତାବକ ସମସ୍ତ କାର୍ଯ୍ୟ କରିଥାନ୍ତି, କାରଣ ସେ ପରବର୍ତ୍ତୀ ସମୟରେ ତାହାଙ୍କୁ ସେଠାକୁ ପଠାଇବାକୁ ଯାଉଅଛନ୍ତି। ତେଣୁ ପାଉଲ ପଶ୍ଚିମ ଆଡ଼କୁ ଯାତ୍ରା କରି ମାକିଦୁନିଆରେ ପ୍ରବେଶ କଲେ। ତାପରେ ସେ ଫିଲିପି ଓ ସେଠାରୁ ବେରୟାକୁ ଓ ତାପରେ ଆଥିନିକୁ ଓ ତାପରେ ସେ କରିନ୍ଥ ଆଡ଼କୁ ଉଠିଗଲେ ଓ ତାପରେ ଫେରିବା ପଥରେ ସେ ଏଫିସି ହୋଇ ଫେରିଆସିଲେ। ବାସ୍ତବରେ କି ଚମତ୍କାର ସୁଯୋଗ ସେ ସେଠାରେ ପାଇଲେ। ପ୍ରେରିତ ଅଠର ପର୍ବର ଉଣେଇଶ ପଦରେ ଲେଖା ଅଛି, ପରେ ସେମାନେ ଏଫିସକୁ ଆସିଲେ, ପୁଣି ସେ ସ୍ଥାନରେ ସେମାନଙ୍କୁ ଛାଡ଼ି ନିଜେ ସମାଜଗୃହରେ ପ୍ରବେଶ କରି ଯୁହୁଦୀମାନଙ୍କୁ ଉପଦେଶ ଦେଲେ। ପାଉଲ ସେଠାରେ ମିଶନେରୀ କାର୍ଯ୍ୟ ନିମନ୍ତେ ବା ପ୍ରଚାର କାର୍ଯ୍ୟ ନିମନ୍ତେ ଏତେଦୂର ପ୍ରଭାବିତ ହୋଇଯାଇଥିଲେ ଯେ ସେ ପୁନର୍ବାର ସେଠାକୁ ଆସିବା ନିମନ୍ତେ ପ୍ରତିଜ୍ଞା କଲେ, ଯାହାକି ସେ ତାହାଙ୍କର ତୃତୀୟ ପ୍ରଚାର ଯାତ୍ରାରେ କଲେ। ସେ ଜାଣିବାକୁ ପାରିଲେ ଯେ ତାହାଙ୍କର ଏହି ଦ୍ୱିତୀୟ ଓ ତୃତୀୟ ପ୍ରଚାର ଯାତ୍ରାର ସମୟ ମଧ୍ୟରେ ଆପୋଲ ନାମକ ଜଣେ ପ୍ରଚାରକ ସେଠାରେ ରହିଥିଲେ। ଆପୋଲ କେବଳ ଯୌହନଙ୍କ ବାପ୍ତିସ୍ମ ନେଇ ପ୍ରଚାର କରୁଥିଲେ, ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହର ସୁଷମାଚାର ପ୍ରଚାର କରିନଥିଲେ। ସେହି ସମୟରେ ଆପୋଲ ପ୍ରଭୁ ଯୀଶୁଙ୍କ ବିଷୟରେ କିଛି ଜାଣିନଥିଲେ, କିନ୍ତୁ ପରେ ସେ ନିଜେ ସୁଷମାଚାରର ଜଣେ ମହାନ ପ୍ରଚାରକରେ ପରିଣତ ହେଲେ। ପାଉଲ ଏଫିସିରେ ଏକ ସୁଦୂର ପ୍ରସାରୀ ପ୍ରଚାର କାର୍ଯ୍ୟ ଆରମ୍ଭ କଲେ। ତୁରାନର ବିଦ୍ୟାଳୟରେ ସେ ଦୁଇ ବର୍ଷ ଧରି ପ୍ରଚାର କଲେ ଓ ସୁଷମାଚାର ଏସିଆ ପ୍ରଦେଶର ପ୍ରତ୍ୟେକ କେନ୍ଦ୍ରସ୍ଥଳମାନଙ୍କରେ ପ୍ରବେଶ କରିବାକୁ ଲାଗିଲା। ପ୍ରକୃତରେ ଏହି ସମୟ ଥିଲା ଯେଉଁ ସମୟରେ କି ପ୍ରକାଶିତ ବାକ୍ୟର ଦୁଇ ଓ ତିନି ପର୍ବରେ ଦର୍ଶାଯାଇଥିବା ମଣ୍ଡଳୀଗୁଡ଼ିକ ପାଉଲଙ୍କର ପ୍ରଚାର କାର୍ଯ୍ୟ ଦ୍ୱାରା ସ୍ଥାପିତ ହୋଇଥିଲା। ବାସ୍ତବରେ ଏହା ମୋର ଦୃଢ଼ ବିଶ୍ୱାସ ଯେ ସେହି ତୁର୍କୀର ଖନନ କାର୍ଯ୍ୟ ବିଷୟ ଅଧ୍ୟୟନ କରିବା ପରେ ଏହି ବିଷୟରେ ଉପନୀତ ହୁଏ ଯେ ସୁଷମାଚାରର ମହାନ ପ୍ରଚାର କାର୍ଯ୍ୟ ଯଦି କେବେ କେଉଁଠାରେ ହୋଇଥାଏ ତାହେଲେ ତାହା କେବଳ ସେହି ସ୍ଥାନ ଥିଲା ଯେଉଁ ସ୍ଥାନକୁ ଆଜି ଆଧୁନିକ ତୁର୍କୀ ବୋଲି କୁହାଯାଏ। ସେହି ସମୟରେ ଅହିତ ଲୋକ ସେଠାରେ ବାସ କରୁଥିଲେ। ଏହା ରୋମ୍ ସାମ୍ରାଜ୍ୟର କେନ୍ଦ୍ରସ୍ଥଳ ଥିଲା। ଗ୍ରୀକ୍ ସଂସ୍କୃତି ଆଉ ଗ୍ରୀସ୍ରେ ନଥିଲା, ମାତ୍ର ଏହା ଏହି ସମୁଦ୍ର ଉପକୂଳରେ ଥିଲା ଯାହାକି ତୁର୍କୀର ପଶ୍ଚିମ ଉପକୂଳ, ଯେଉଁଠାରେ ଏଫିସି ଏକ ପ୍ରଧାନ ନଗର ଥିଲା ଓ ତାହାର ପ୍ରାଧାନ୍ୟତା ବିସ୍ତାର କରିଥିଲା। ଏହା ଏକ ମହାନ ସାଂସ୍କୃତିକ କେନ୍ଦ୍ର ଥିଲା ଓ ଏକ ପ୍ରଧାନ ଧର୍ମସ୍ଥଳୀ ଥିଲା। ଏହାର ଜଳବାୟୁ ଆମୋଦଦାୟକ ଥିଲା ଓ ଏହା ଏକ ଚମତ୍କାର ତୀର୍ଥସ୍ଥାନ ଥିଲା। ରୋମୀୟ ସମ୍ରାଟମାନେ ଏହି ଅଞ୍ଚଳକୁ ସେମାନଙ୍କର ଅବସର ବିନୋଦନ ନିମନ୍ତେ ଆସୁଥିଲେ। ଏହା ହେଉଛି ଏକ ସ୍ଥାନ ଯେଉଁଠାରେ ସୁଷମାଚାର ଏହାର ମହାନ ପ୍ରବେଶ ପଥ ପ୍ରସ୍ତୁତ କରିଥିଲା। ଏଫିସି ଏସିଆ ମାଇନରର ଏକ ମୁଖ୍ୟ ନଗର ଥିଲା ଓ ସମ୍ଭବତଃ ରୋମ୍ ସାମ୍ରାଜ୍ୟର ସମ୍ପୂର୍ଣ୍ଣ ପୂର୍ବାଞ୍ଚଳର ଥିଲା। ଏହା ରୋମ୍ ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଏହି ନଗରଟି ହିତୀୟମାନଙ୍କ ଦ୍ୱାରା ଖ୍ରୀଷ୍ଟପୂର୍ବ 2000ରେ ସ୍ଥାପିତ ହୋଇଥିଲା। ଏହା ଥିଲା ଯାହାକୁ ଆମେ ପ୍ରାଚ୍ୟ ସହର ବୋଲି କହୁ, ଏକ ଏସୀୟ ସହର ଯାହାକି 1000 ଖ୍ରୀଷ୍ଟପୂର୍ବ ପର୍ଯ୍ୟନ୍ତ ରହିଥିଲା ଯେତେବେଳେ ଗ୍ରୀକ୍ମାନେ ତହିଁରେ ପ୍ରବେଶ କଲେ। ସେଠାରେ ଜଣେ ପୂର୍ବ ଓ ପଶ୍ଚିମର ମିଶ୍ରଣକୁ ଲକ୍ଷ୍ୟ କରିବାକୁ ପାରିବା, ଯେଉଁଠାରେ କହନ୍ତି ପୂର୍ବ ଓ ପଶ୍ଚିମର କେବେ ହେଲେ ମିଶ୍ରଣ ନାହିଁ ବୋଲି ସେମାନେ ଭୁଲ କରନ୍ତି, କାରଣ ଏଫିସିକୁ ବିଚାର କଲେ ତାହା ଭୁଲ ବୋଲି ପ୍ରମାଣିତ ହୁଏ। ଦୀର୍ଘ 2500 ବର୍ଷ ଧରି ଏଫିସି ପୃଥିବୀର ପ୍ରଧାନ ସହରମାନଙ୍କ ମଧ୍ୟରେ ଏକ ସହର ଥିଲା। ଏହା ଏକ ବନ୍ଦର ଥିଲା ଯାହାକି ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ବାଲି ଚରିଯାଇଛି ଓ ଏହା ବାଲୁକାରେ ପରିପୂର୍ଣ୍ଣ। ଏହା ଆଉ ବନ୍ଦର ହୋଇ ରହିନାହିଁ। ପ୍ରକୃତରେ ଏହା ଆଜି ସମୁଦ୍ରଠାରୁ 6 ମାଇଲ ବ୍ୟବଧାନରେ ରହିଅଛି, କିନ୍ତୁ ପାଉଲ ଯେଉଁ ସମୟରେ ସେଠାକୁ ଯାଇଥିଲେ ସେ ସେହି ଧଳା ମାର୍ବଲ ବିଛାଯାଇଥିବା ରାସ୍ତା ପର୍ଯ୍ୟନ୍ତ ଜାହାଜରେ ଯାଇଥିଲେ। ଏହା ଏକ ଚଉଡ଼ା ରାସ୍ତା ଥିଲା। ଏଫିସିରେ ଦିଆନାରେ ଯେଉଁ ମନ୍ଦିର ଥିଲା ତାହା ପ୍ରାଚୀନ ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ଥିଲା। ଏହା ଥିଲା ସୁଦୀର୍ଘ ଗ୍ରୀକ୍ ମନ୍ଦିର। ଏହା ପାର୍ଥେନନ୍ ମନ୍ଦିର ଅପେକ୍ଷା 4 ଗୁଣରେ ବଡ଼ ଥିଲା, ମାତ୍ର ତାହାପରି ଦେଖାଯାଉଥିଲା। ଏହାକୁ ଏପରି ଭାବରେ ଚମଡ଼ା ଓ ଅଙ୍ଗାର ଦେଇ ନିର୍ମାଣ କରାଯାଇଥିଲା ଯେପରି ଏହା ଭୂମିକମ୍ପ ଦ୍ୱାରା କ୍ଷତିଗ୍ରସ୍ତ ନ ହୁଏ। ଏହାର କାରୁକାର୍ଯ୍ୟ ନିମନ୍ତେ ଏଫିସିଓମାନଙ୍କର କଳା ଓ ସମ୍ପଦର ଯଥେଷ୍ଟ ଅବଦାନ ଥିଲା। ତେବେ ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ଦିଆନାର ମନ୍ଦିର ମଧ୍ୟରେ ଦିଆନାର ପ୍ରତିମା ରହିଥିଲା। ଯଦିଓ ଏହା ଗ୍ରୀକ୍ ପୁରାଣଶାସ୍ତ୍ରର ସୁନ୍ଦରୀ ଦିଆନା ନଥିଲା, ମାତ୍ର ଏହା ଉର୍ବରତାର ଏକ ଦେବୀ ଥିଲା ଓ ଏହା ଇତର ଶ୍ରେଣୀୟ ଅନେକ ସ୍ତନଧାରୀ କାଷ୍ଠର ଏକ ପ୍ରତିମା ଥିଲା। ଏହି ମନ୍ଦିର ମଧ୍ୟରେ ସମସ୍ତ ପ୍ରକାରର ଜଘନ୍ୟ ଅନୈତିକ କାର୍ଯ୍ୟସବୁ ଚାଲୁଥିଲା, ଏପରିକି ଶିଳ୍ପକରମାନେ ମନ୍ଦିରର ଆକୃତି ଓ ଶୋଭାରେ ନିର୍ମିତ ରୂପାର କାରୁକାର୍ଯ୍ୟସବୁକୁ ବ୍ୟବସାୟ କରି ଯଥେଷ୍ଟ ଅର୍ଥ ରୋଜଗାର କରୁଥିଲେ। ଏହିପରି ଏକ ସହରକୁ ପାଉଲ ଆସିଲେ। ସେ ପ୍ରଥମେ ସମାଜଗୃହକୁ ଗଲେ ଓ ସେଠାରେ 3 ମାସ ପର୍ଯ୍ୟନ୍ତ ସାହସର ସହିତ ପ୍ରଚାର କଲେ। ତାପରେ ସେ ତୁରାନ୍ନର ବିଦ୍ୟାଳୟକୁ ଗଲେ ଓ ସେଠାରେ 2 ବର୍ଷ ପର୍ଯ୍ୟନ୍ତ ଶିକ୍ଷା ଦେଲେ। ପ୍ରେରିତ 19 ପର୍ବର 10 ପଦରେ ଏହିପରି ଲେଖା ଅଛି, ଏହିପରି 2 ବର୍ଷ ପର୍ଯ୍ୟନ୍ତ ଚାଲିଲା। ସେଥିରେ ଆସିଆ ନିବାସୀ ଜିହୁଦୀ ଓ ଗ୍ରୀକ୍ ସମସ୍ତେ ପ୍ରଭୁଙ୍କ ବାକ୍ୟ ଶ୍ରବଣ କଲେ। ଏହା ସମ୍ଭବତଃ ପାଉଲଙ୍କର ପ୍ରଚାର କାର୍ଯ୍ୟର ମହାନତାକୁ ପ୍ରକାଶ କରେ। ସେ ଏଫିସିକୁ ତାହାଙ୍କର ମହାନ ସୁଯୋଗ ବୋଲି ବିଚାର କଲେ ଓ ସେଠାରେ ଅନ୍ୟାନ୍ୟ ସ୍ଥାନ ଅପେକ୍ଷା ଅଧିକ ସମୟ ସେ ଅତିବାହିତ କଲେ। ଏଫିସିର ଲୋକମାନେ ଅନ୍ୟାନ୍ୟ ଲୋକମାନଙ୍କଠାରୁ ଶୁଣିବା ଅପେକ୍ଷା ପାଉଲଙ୍କଠାରୁ ଅଧିକ ବାଇବଲ ଶିକ୍ଷା ଶୁଣିବାକୁ ପାରିଥିଲେ, ଯେଉଁଥିପାଇଁ ସେମାନଙ୍କ ନିକଟକୁ ଏହି ପତ୍ରରେ ଗଭୀର ସତ୍ୟକୁ ଉଲ୍ଲେଖ କରିପାରିଥିଲେ। ପାଉଲ କରିନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିକଟକୁ ଏହିପରି ଲେଖିଥିଲେ ଯେତେବେଳେ କି ସେ ଏଫିସିରେ ଥିଲେ, କିନ୍ତୁ ମୁଁ ପେଣ୍ଟିକଷ୍ଟ ପର୍ଯ୍ୟନ୍ତ ଏଫିସରେ ରହିବି, କାରଣ ଫଳପ୍ରଦ କାର୍ଯ୍ୟ ନିମନ୍ତେ ମୋ ପାଇଁ ପ୍ରଶସ୍ତ ଦ୍ୱାର ଉନ୍ମୁକ୍ତ ରହିଅଛି। ବିପକ୍ଷମାନେ ମଧ୍ୟ ଅନେକ ଅଛନ୍ତି, ଯାହାକି ପ୍ରଥମ କରିନ୍ଥୀୟ 16 ପର୍ବର 8 ଓ 9 ପଦରେ ଲେଖା ଅଛି। ଯେହେତୁ ପାଉଲଙ୍କର ପ୍ରଚାର ସେହି ସ୍ୱର୍ଣ୍ଣକାରର ବ୍ୟବସାୟରେ ବାଧା ସୃଷ୍ଟି କଲା, ତେଣୁକରି ସେଠାରେ ପ୍ରଚାର କାର୍ଯ୍ୟରେ ଏକ ମହାନ ପ୍ରତିବନ୍ଧକ ଉପୁଜିଲା। ଫଳତଃ ସେହି ନଗରରେ ଦଙ୍ଗା ଉପୁଜିଲା। ପାଉଲ ଜୀବନ୍ତ ଈଶ୍ୱରଙ୍କର ସୁସମାଚାର ପ୍ରଚାର କରୁଥିଲେ ଓ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଜୀବନକୁ ପ୍ରଚାର କରୁଥିଲେ। ଈଶ୍ୱର ଚମତ୍କାର ଭାବେ ତାହାଙ୍କୁ ସୁରକ୍ଷା କଲେ, ଯାହାକି ତାହାଙ୍କୁ ସେଠାରେ ରହି ପ୍ରଚାର କାର୍ଯ୍ୟ ଜାରି ରଖିବା ନିମନ୍ତେ ଉତ୍ସାହିତ କରିଥିଲା, ଯାହାକି ଆପଣ ପ୍ରେରିତ 19 ପର୍ବର 23 ପଦରୁ 41 ପଦ ମଧ୍ୟରେ ପାଠ କଲେ ଲକ୍ଷ୍ୟ କରିବାକୁ ପାରିବେ। ପାଉଲ ଏଫିସିର ଏହି ମଣ୍ଡଳୀକୁ ପ୍ରେମ କରୁଥିଲେ। ଏଫିସିର ପ୍ରାଚୀନମାନଙ୍କ ସହିତ ତାଙ୍କର ଶେଷ ସାକ୍ଷାତ ଏକ ଗଭୀର ଦୁଃଖର ବିଦାୟ ସମ୍ବର୍ଦ୍ଧନା ଥିଲା, ଯାହାକି ପ୍ରେରିତ 20 ପର୍ବର 17ରୁ 38 ପଦ ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ଏଫିସିରେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଏକ ମହାଜନତା ଖ୍ରୀଷ୍ଟଙ୍କ ପ୍ରତି ଫେରିଲେ। ପୃଥିବୀର ଇତିହାସରେ ଯେକୌଣସି ସମୟ ଓ ସ୍ଥାନ ଅପେକ୍ଷା ସୁଷମାଚାର ଏହି ଅଞ୍ଚଳରେ ଅତି ଫଳପ୍ରଦଜନକ କାର୍ଯ୍ୟ କରିଥିଲା। ମୁଁ ବିଶ୍ୱାସ କରେ ଏଫିସି ମଣ୍ଡଳୀ ଆତ୍ମିକ ଭାବେ ଅତି ମହାନ ମଣ୍ଡଳୀ ଥିଲା। ଏକ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଏହି ବିଜାତୀୟ ସହରରେ ଯେଉଁ ଲୋକମାନେ ବସବାସ କରୁଥିଲେ ସେମାନେ ଏହି ପତ୍ରର ସତ୍ୟତାକୁ ବୁଝିବା ନିମନ୍ତେ ସମର୍ଥ ହୋଇଥିଲେ। ସେମାନେ ଯଦି ବୁଝିବା ନିମନ୍ତେ ସମର୍ଥ ହୋଇନଥାନ୍ତେ, ତାହେଲେ ପାଉଲ ସେମାନଙ୍କ ନିକଟକୁ ଲେଖିନଥାନ୍ତେ। ଆହୁରି ମଧ୍ୟ ପ୍ରକାଶିତ ବାକ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରୁ ଯେ ସେହି ସପ୍ତମଣ୍ଡଳୀ ମଧ୍ୟରେ ଏଫିସି ମଣ୍ଡଳୀ ପ୍ରଥମରେ ରହିଅଛି। ଏଫିସି ମଣ୍ଡଳୀ ଏକ ଉତ୍ତମ ମଣ୍ଡଳୀ ଥିଲା ଓ ଆତ୍ମିକ ସ୍ତରରେ ଏକ ଉଚ୍ଚତମ ସୋପାନରେ ରହିଥିଲା। ଆପଣ ମୁଁ ଏଫିସ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପରି ଆତ୍ମିକ ସ୍ତରରେ ସେହିପରି ଉଚ୍ଚତମ ସୋପାନରେ ଯାଇ ପହଞ୍ଚିପାରିବା ନାହିଁ କି ତାହା ଆମେ ଚିନ୍ତା କରିପାରିବା ନାହିଁ। ସେମାନେ ପ୍ରଭୁ ଯୀଶୁଙ୍କର ବ୍ୟକ୍ତିକୁ ପ୍ରେମ କଲେ ଓ ପ୍ରଭୁ ଯୀଶୁଙ୍କ ନିକଟକୁ ଫେରିଲେ। ସେମାନେ ପ୍ରଭୁ ଯୀଶୁଙ୍କର ବ୍ୟକ୍ତିତ୍ୱକୁ ପ୍ରେମ କଲେ। ଆଜି ଆମମାନେ ମଣ୍ଡଳୀ ମଧ୍ୟରେ ଅନେକ ମାଣ୍ଡଳିକ କାର୍ଯ୍ୟକ୍ରମରେ ଏତେ ଦୂର ଲିପ୍ତ ହୋଇଯାଉ ଯେ ଧୀରେ ଧୀରେ ଆମେ ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱ ମଧ୍ୟରୁ ଦୂରକୁ ଚାଲିଯାଉ, କିନ୍ତୁ ପ୍ରଶ୍ନ ହେଉଛି ଆମେ ତାହାଙ୍କୁ କେତେ ପ୍ରେମ କରୁ। ପାଉଲ ଏଫିସ ମଣ୍ଡଳୀର ବିଶ୍ୱାସୀମାନଙ୍କ ନିକଟକୁ ଲେଖିଲେ, ଖ୍ରୀଷ୍ଟ ମଣ୍ଡଳୀକୁ ପ୍ରେମ କଲେ ଓ ତାହା ନିମନ୍ତେ ଆପଣାକୁ ଦେଲେ। ଆମେ କ'ଣ ସେହି ପ୍ରେମକୁ ଫେରଉ କି? ଆମେ କ'ଣ ତାହାଙ୍କୁ ପ୍ରତ୍ୟୁତ୍ତର ଦେଉ କି? ଆମେ କ'ଣ କହିପାରିବା, ମୁଁ ତାହାଙ୍କୁ ପ୍ରେମ କରେ କାରଣ ସେ ମୋତେ ପ୍ରଥମରେ ପ୍ରେମ କଲେ? ଏହି ଏଫିସିୟ ପତ୍ରଟି ଆମମାନଙ୍କୁ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ କରାଇବା ଉଚିତ। ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ଦୁଇଟି ପୁସ୍ତକ ରହିଅଛି, ଯାହାକି ଅତି ଯୁକ୍ତିଯୁକ୍ତ, ତାହା ହେଉଛି ଏଫିସିୟ ଓ ପ୍ରକାଶିତ ବାକ୍ୟ। ପାଉଲ ଏଫିସିୟ ପତ୍ରରେ ଯୁକ୍ତିଯୁକ୍ତ ଅଟନ୍ତି ଓ ଜୋହନ ପ୍ରକାଶିତ ବାକ୍ୟରେ ଯୁକ୍ତିଯୁକ୍ତ ଅଟନ୍ତି। ଜୋହନ ଯେଉଁ ସମସ୍ତ ବିଷୟ ଦର୍ଶନ କଲେ, ଯାହା ଯାହା ବର୍ତ୍ତମାନ ଘଟୁଅଛି ଓ ଏହା ପରେ ଘଟିବ, ସେହିସବୁ ବିଷୟକୁ ଲେଖିବା ନିମନ୍ତେ ତାହାଙ୍କୁ କୁହାଯାଇଥିଲା। ଏଠାରେ ଆମେ ପରିଷ୍କାର ଭାବେ ତିନୋଟି ବିଭାଗ ବା ସମୟକୁ ଲକ୍ଷ୍ୟ କରିବାକୁ ପାରୁ, ଆଉ ପୁସ୍ତକଟି 7 ସଂଖ୍ୟା ଅନୁଯାୟୀ ପ୍ରସ୍ତୁତ ହୋଇଅଛି। ଆପଣ ତାହା ଅପେକ୍ଷା ଆଉ ଅଧିକ ଉତ୍ତମ ବିଷୟ ଲକ୍ଷ୍ୟ କରିବାକୁ ପାରିବେ ନାହିଁ। ସେହିପରି ଏଫିସିଓ ପତ୍ରଟି ମଧ୍ୟ ଅତି ଯୁକ୍ତଯୁକ୍ତ। 6 ପର୍ବ ମଧ୍ୟରୁ ପ୍ରଥମ 3 ପର୍ବ ମଣ୍ଡଳୀର ସ୍ୱର୍ଗୀୟ ଆହ୍ୱାନ ବିଷୟରେ ପ୍ରକାଶ କରେ ଓ ଏହିସବୁ ଧର୍ମତତ୍ତ୍ୱ ସମ୍ବନ୍ଧୀୟ, କିନ୍ତୁ ଶେଷ 3 ପର୍ବ ମଣ୍ଡଳୀର ଏହି ପୃଥିବୀରେ କାର୍ଯ୍ୟକଳାପକୁ ପ୍ରକାଶ କରେ ଓ ସେହିସବୁ ବ୍ୟବହାରିକ। ଆପଣ ଦେଖନ୍ତୁ, ମଣ୍ଡଳୀର ଏକ ମସ୍ତକ ରହିଅଛି ଓ ସେହି ମସ୍ତକ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ଓ ସେ ସ୍ୱର୍ଗରେ ଅଛନ୍ତି। ଆମମାନେ ତାହାଙ୍କ ସହିତ ପରିଚିତ, କିନ୍ତୁ ମଣ୍ଡଳୀର ଚରଣ ଏହି ପୃଥିବୀରେ ରହିଅଛି। ପାଉଲ ଆମମାନଙ୍କୁ ସେହି ସ୍ୱର୍ଗରେ ବସି ରହିବା ନିମନ୍ତେ ଛାଡ଼ି ଦେଉନାହାନ୍ତି, କାରଣ ସେ କହନ୍ତି, ତୁମାନେ ଯେଉଁ ଆହ୍ୱାନରେ ଆହୁତ ହୋଇଅଛ ସେଥିରେ ଯୋଗ୍ୟ ଆଚରଣ କର। ଅନ୍ୟ ଅର୍ଥରେ କହିବାକୁ ଗଲେ ପାଉଲ କହନ୍ତି, ହେ ଖ୍ରୀଷ୍ଟ ବିଶ୍ୱାସୀମାନେ, ସେହି ସ୍ୱର୍ଗ ରାଜ୍ୟରେ ବସି ଖ୍ରୀଷ୍ଟଙ୍କ ସହିତ ଆନନ୍ଦ ଅନୁଭବ କରିବା ଅତି ଉତ୍ତମ ବିଷୟ, କିନ୍ତୁ ଭଲ ହେବ ଯଦି ତୁମାନେ ସେହି ସ୍ୱର୍ଗୀୟ ଆସନକୁ ପରିତ୍ୟାଗ କରି ତଳକୁ ଓହ୍ଲାଇ ଆସି ଏହି ଜଗତରେ ଖ୍ରୀଷ୍ଟୀୟ ଜୀବନଯାପନ କରିବ। ଆମେ ଜାଣି ରଖିବା ଉଚିତ ଯେ ପାଉଲଙ୍କ ସମୟରେ ଖ୍ରୀଷ୍ଟ ବିଶ୍ୱାସୀମାନେ ଏକ ବିଜାତୀୟ ସମ୍ପ୍ରଦାୟ ମଧ୍ୟରେ ରୋମୀୟ ଜଗତରେ ବସବାସ କରୁଥିଲେ। ପ୍ରଥମାର୍ଦ୍ଧ ଧର୍ମତତ୍ତ୍ୱ ସମ୍ବନ୍ଧୀୟ ଓ ଦ୍ୱିତୀୟାର୍ଦ୍ଧ ବ୍ୟବହାରିକ ସମ୍ବନ୍ଧୀୟ, ଯାହାକି ଏହି ପୁସ୍ତକରେ ଏକ ଯୁକ୍ତିଯୁକ୍ତ ବିଭାଗ ପ୍ରସ୍ତୁତ କରେ। ଆମେ ଉଭୟକୁ ଆବଶ୍ୟକ କରୁ, କାରଣ ଆମମାନେ ସେହି ଧର୍ମତତ୍ତ୍ୱକୁ ଜାଣିବା ସଙ୍ଗେ ସଙ୍ଗେ ତାହାକୁ ଆମମାନଙ୍କର ଦୈନନ୍ଦିନ ଜୀବନରେ କାର୍ଯ୍ୟକାରୀ କରିବା ଉଚିତ। ଧର୍ମତତ୍ତ୍ୱ ବିଭାଗଟି ମଧ୍ୟ ଅତି ଯୁକ୍ତିଯୁକ୍ତ। ପ୍ରଥମ ପର୍ବରେ ମଣ୍ଡଳୀ ହେଉଛି ଏକ ଶରୀର, ଦ୍ୱିତୀୟ ପର୍ବରେ ମଣ୍ଡଳୀ ହେଉଛି ଏକ ମନ୍ଦିର, ତୃତୀୟ ପର୍ବରେ ମଣ୍ଡଳୀ ହେଉଛି ଏକ ନିଗୁଢ଼ତତ୍ତ୍ୱ ବା ରହସ୍ୟ। ଆମେ ଯେତେବେଳେ ବ୍ୟବହାରିକ ବିଭାଗ ମଧ୍ୟକୁ ଆସୁ, ଆମେ ମଣ୍ଡଳୀକୁ ଚାରିପର୍ବରେ ଏକ ନୂତନ ମନୁଷ୍ୟ ଭାବେ ଲକ୍ଷ୍ୟ କରୁ, କାରଣ ମଣ୍ଡଳୀ ଏହି ଜଗତରେ କିଛି ନୂତନ ବିଷୟକୁ ପ୍ରତିଷ୍ଠା କରିବା ଉଚିତ, ଅର୍ଥାତ୍ ଜଣେ ନୂତନ ମଣିଷ ଭାବେ ମନୁଷ୍ୟକୁ ଏହି ଜଗତରେ ଜୀବନଯାପନ କରିବାକୁ ଅଛି। ସେହିପରି ପାଞ୍ଚ ପର୍ବରେ ମଣ୍ଡଳୀ ଏକ କନ୍ୟା ସଦୃଶ ହେବ। ତେବେ ବର୍ତ୍ତମାନ ମଣ୍ଡଳୀ ଯେ କନ୍ୟା ତାହା ଭାବନ୍ତୁ ନାହିଁ, ମଣ୍ଡଳୀ ଆଜି କନ୍ୟା ନୁହେଁ। ପାଉଲ ଦ୍ୱିତୀୟ କରନ୍ଥୀୟ 11 ପର୍ବର 2 ପଦରେ ଏହିପରି ଉଲ୍ଲେଖ କରନ୍ତି, କାରଣ ଈଶ୍ୱରଙ୍କ ବିଷୟକ ଉଦ୍ୟୋଗରେ ମୁଁ ତୁମାନଙ୍କ ନିମନ୍ତେ ଉଦ୍ୟୋଗୀ, ଯେଣୁ ମୁଁ ତୁମାନଙ୍କୁ ସତୀ କନ୍ୟା ସଦୃଶ ଏକ ସ୍ୱାମୀଠାରେ ଅର୍ଥାତ୍ ଖ୍ରୀଷ୍ଟଙ୍କଠାରେ ସମର୍ପଣ କରିବା ନିମନ୍ତେ ବାଗଦାନ କରିଅଛି। ପ୍ରକାରାନ୍ତରେ ସେ କହନ୍ତି, ମୁଁ ଆଜି ତୁମକୁ ଖ୍ରୀଷ୍ଟଙ୍କ ସହିତ ନିର୍ବନ୍ଧ କରଉଛି, ଆଉ ଦିନେ ମଣ୍ଡଳୀ ତାହାଙ୍କର କନ୍ୟା ହେବ। ଏହାପରେ 6 ପର୍ବରେ ମଣ୍ଡଳୀକୁ ଆମେ ଏକ ସୈନିକ ଭାବେ ଦେଖୁ। ତେବେ ଜଣେ ବ୍ୟକ୍ତି ଏହି ବିଷୟ ଶୁଣି କହିଲେ, ବାଃ, ଏହା ଅତି ଚମତ୍କାର ବିଷୟ, ମଣ୍ଡଳୀ କନ୍ୟା ହେବ ଯାହାକି ଆପଣ କହନ୍ତି, ଓ ମଣ୍ଡଳୀ ହେଉଛି ଏକ ସୈନିକ। ତେଣୁକରି ଏହି ଜଗତରେ ଯେତେବେଳେ ଲୋକମାନେ ବିବାହ କରନ୍ତି, ସେମାନେ କିଛିଦିନ ପରେ ସେମାନଙ୍କ ସ୍ତ୍ରୀମାନଙ୍କ ସହିତ ଝଗଡ଼ା କରନ୍ତି, ସେମାନଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଏ। ତେବେ ପାଉଲ ଏଠାରେ ତାହା ବୁଝନ୍ତି ନାହିଁ, ସେ ଅତି ବ୍ୟବହାରିକ ଥିଲେ। ମଣ୍ଡଳୀ ହେଉଛି ଏକ ସୈନିକ, ଆଉ ଜଣେ ଶତ୍ରୁ ସହିତ ତାହାକୁ ଯୁଦ୍ଧ କରିବାକୁ ଅଛି। ଏହି ଜଗତରେ ଏକ ଯୁଦ୍ଧ ଲାଗି ରହିଅଛି, ଆଉ ଆଜି ଆମମାନଙ୍କୁ ଈଶ୍ୱରଙ୍କ ନିମନ୍ତେ ଠିଆ ହେବାକୁ ଅଛି। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା, ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 3, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 3, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ, ODIA@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।